ଜଡ଼ ଗାଁରୁ ପୁରସ୍ତମରୁ ସାଇକେଲଟା ଆଣିଲେ କେତେ ଲାଗିବ? 40-45 ମିନିଟ୍ ଲାଗିବ, 45 ମିନିଟ୍ ଲାଗିବ, 45 ମିନିଟ୍ ଖଣ୍ଡେ ଲାଗିବ। ଆଉ କେତେ କ'ଣ ନେବେ ଆଜ୍ଞା? କ'ଣ ଆଜ୍ଞା ଖାଇବାର ନାହାନ୍ତି?